ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 115 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ହେତାର ପ୍ରସାରଣ କରାଯିବା। ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣ ଫେର୍ଘାଏ ପ୍ରସାରଣ କରାଯିବା। ଏତକର ଆୟୁଷ୍ମାନ ଯୋଜନାଥି 70 ବର୍ଷନୁ ଅତ୍କା ବୟସର ଲୁକେ ବିଲ୍ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ଦିନ ହେତାର ଶୁଭାରମ୍ଭ କରିବେ। ଇନ ଜନେଇ ଦିଆଯାଇପାରେ ଯେ ହେଦିନ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ପାଖର ଜଟଣୀନ କେନ୍ଦ୍ରୀୟ ଯୋଗ ଆର୍ ପ୍ରାକୃତିକ ଚିକିତ୍ସା ଗବେଷଣା କେନ୍ଦ୍ର ସ୍ଥାପନା ଲାଗି ଭିଡ଼ିଓ କନ୍ଫରେନ୍ସିଂ ଜରିଏ ଭିତ୍ତିପ୍ରସ୍ତର ସ୍ଥାପନା କରିବେ। ରାଇଜେ ବାତ୍ୟା ଉତ୍ରୁ ହୋଇଥିବା ଚିଠିଟି ପୁନରୁଦ୍ଧାର କାମ ଆହୁରି ତ୍ୱରାନ୍ୱିତ କରବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍। ଗଲାକାଲି ବାତ୍ୟା ଉତ୍ତରର ସ୍ଥିତିର ସମୀକ୍ଷା କରବାର ଅବସରରେ ସେ କହିଛନ୍ ଯେ ରାଇଜେ ବାତ୍ୟାର ସ୍ଥିତି ସ୍ୱାଭାବିକ ହୋଇଛି। ମୋଟ 8,09,513 ଜଣଙ୍କୁ ବାତ୍ୟା ଆଶ୍ରୟ ଜାଗାକେ ଅଣାଯାଇଥିଲା। ସ୍ଥିତି ସୁଧୁରିବାର ଉତ୍ରୁ ଲୋକେ ନିଜର ଘରକେ ଫେରିଛନ୍। ଏଛେନ୍ 110,970 ଜଣ ବାତ୍ୟା ଆଶ୍ରୟ ଜାଗାନ ଅଛନ୍। ଯେନ୍ ଇଲାକାଥି ପାଇନ ଅଛେ ସେନ ଲୁକେ ସ୍ଥିତି ଠିକ୍ ନାହିଁ ହେବାର ତକ୍ ବାତ୍ୟା ଆଶ୍ରୟ ଜାଗାନ ରହିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେ ଆହୁରି କହିଛନ୍ ଯେ ବାତ୍ୟା ଲାଗି 22,84,000 ପରିବାରକେ ବିଜୁଳି ଯୋଗାଣ ପ୍ରଭାବିତ ହୋଇଥିଲା। ସେଥୁ 92% ଅତ୍କା ପରିବାରକେ ବିଜୁଳି ଯୋଗାଣ ସ୍ୱାଭାବିକ କରାଯାଇଛି। ବାକି ଲୋକ ବିଜୁଳି ଯୋଗାବାର କାମ ଜାରି ରହିଛି। ବାତ୍ୟା ଦାନାଥି କେନ୍ଦ୍ରାପଡ଼ା, ଭଦ୍ରକ ଆର୍ ବାଲେଶ୍ୱର ଜିଲ୍ଲା ଅତ୍କା ପ୍ରଭାବିତ ହୋଇଥିବାର ବେଳେ ପାଖାପାଖି 2,00,000 ଏକର ଜମିର ଚାଷ ନୁକସାନ ହୋଇଛି। ଆର୍ ପାଏନ୍ ଛାଡ଼ିଲା ଉତ୍ରୁ ହେତାର ଆକଳନ କରାଯାଇକରି ଚାଷୀମାନଙ୍କୁ ସାହାଯ୍ୟ ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ ବାତ୍ୟା ଦାନା ଆର୍ ତାର ଉତ୍ତାରର ପୁନରୁଦ୍ଧାର କାମକେ ନଜରଥି ରଖିକରି ଆଇବା କାଲ ଭୁବନେଶ୍ୱରର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠତି ହେବାରକେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣିକେ ସ୍ଥଗିତ ରଖାଯାଇଛି। ଯେନ୍ମାନେ ହେଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟବାରକେ ଅନ୍ଲାଇନ୍ଥି ପଞ୍ଜୀକରଣ କରିଥିଲେ ସେମାନେ ଆଇବା ଅଭିଯୋଗ ଶୁଣାଣିର୍ ଲାଗି ଆର୍ ପଞ୍ଜୀକରଣ କରବାରକେ ନାଇଁ ପଡ଼େ। ଆଇବା ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଏ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ରାଜ୍ୟର 20,00,000 ହିତାଧିକାରୀଙ୍କୁ ଆଇବା 6 ମାସ ଭିତରେ ଆବାସ ଯୋଜନାଥି ପକ୍କା ଘର ଯୋଗାଇ ଦିଆଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ମନ୍ତ୍ରୀ ଶ୍ରୀ ନାୟକ ସ୍ୱଷ୍ଟ କରିଛନ୍ ଯେ ଘର ନାଇଁ ପାଇପାରିଥିବା ହିତାଧିକାରୀମାନେ ହେତୁ ଲାଭ ପାଇବେ। ସର୍ଭେ ଉତ୍ରୁ ସମକୁ ପକ୍କା ଘର ଦିଆଯିବା, ହିତାଧିକାରୀ ବାଛବାର୍ତ୍ତି ଭୁଲ ରହିଲେ ଅଧିକାରୀମାନଙ୍କର ବିରୋଧନ କାର୍ଯ୍ୟାନୁଷ୍ଠାନ ହେବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ 2015 ମସିହାନୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମୂଲ କରିଛନ୍। ହେତି ଗଲା ମାସ ଓଡ଼ିଶା ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15,00,000 ଗ୍ରାମୀଣ ହିତାଧିକାରୀଙ୍କୁ ପକ୍କା ଘରର କାର୍ଯ୍ୟାଦେଶ ବାଣ୍ଟିଥିଲେ। ଏ ଯୋଜନାଟି ପରିବାରନୁ ଭିନ୍ନେ ହୋଇଥିବା ପୁଅକେ ଭିଲ୍ ଅଲଗା ଘର ଯୋଗାବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍। ଭୁବନେଶ୍ୱରର ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ବଛରକିଆ ଟେରାକୋଟା ପ୍ରଦର୍ଶନୀ 2024 ମୂଲ ହୋଇଛି। କଲାକାଲ ହସ୍ତତନ୍ତ ବୟନ ଆର୍ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ। ଏ ବଛର 27ଟା ଜିଲ୍ଲାର 300 ଅତ୍କା କାରିଗର ପ୍ରଦର୍ଶନୀ ଭାଗ ନେଇଥିବାର ବେଳେ ଆଇବା 30 ତାରିଖ ତକ୍ ପ୍ରଦର୍ଶନୀ ଚାଲବା। ଏ ବଛର ଅଗଷ୍ଟ ମାସେ କର୍ମଚାରୀ ରାଜ୍ୟ ବୀମା ଯୋଜନା ଇଏସ୍ଆଇ ସ୍କିମ୍ଥି 20,74,000 ନୂଆ ଶ୍ରମିକ ଯୋଡ଼ି ରହିଛନ୍। କେନ୍ଦ୍ର ଶ୍ରମ ଆର୍ ନିୟୋଜନ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଅଗଷ୍ଟ ମାସେ 28,917 ନୂଆ ପ୍ରତିଷ୍ଠାନକେ ଇଏସ୍ଆଇର ସାମାଜିକ ସୁରକ୍ଷା ପରିସରକେ ଅଣାଯାଇଛି। ଗଲା ବଛର ଅଗଷ୍ଟ ମାସଠାନୁ ଏ ବଛର ଅଗଷ୍ଟ ମାସେ ଇଏସ୍ଆଇଥି ନୂଆ ଶ୍ରମିକ ଯୋଡ଼ି ହେବାର୍ଥି 6.80% ଅଭିବୃଦ୍ଧି ହୋଇଛି। ବରଗଡ଼ ଜିଲ୍ଲା ଚଢ଼େଇ ଗାଁ ନଥିବା ଇମ୍ପେରିଆଲ କଲେଜଥି ଗଲାକାଲିନୁ ଜିଲ୍ଲାସ୍ତରୀୟ ଚେସ୍ ପ୍ରତିଯୋଗିତା ମୁଲେଇଛେ। ହେତି 108 ଜଣ ପ୍ରତିଯୋଗୀ ଭାଗ ନେଇଛନ୍। ସ୍ୱିସ୍ ପଦ୍ଧତି 8ଟା ରାଉଣ୍ଡନ ସବୁ ଖେଳାଳି ଖେଳିପାରିବେ ବୋଲି ଜିଲ୍ଲା ଚେସ୍ ଆସୋସିଏସନ୍ ତରଫ କୁହାଯାଇଛି। ଆଜିଠାନୁ ବାତ୍ୟାର ପ୍ରଭାବ ଆଉ ନାହିଁ ରହେ। ଆଇବା 31 ତାରିଖ ତକ୍ ପାକ୍ ଶୁଖଲା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏ ସମୟଥି ଉତ୍ତର ଓଡ଼ିଶାର କେତେ ଜାଗାନ ହାଲକା ବର୍ଷା ହୋଇପାରେ ବୋଲି କୁହାଯାଇଛି। ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।